ପହରା କଥା ବିରଞ୍ଚି ବୋଲି ଏକ ନଗର ଥିଲା, ତହିଁରେ ବୀର ବିକ୍ରମ ବୋଲି ଏକ ରାଜା, ତହିଁରେ ବାସୁଦେବ ବୋଲି ଏକ ସାଧବ ଥିଲା। ତାହାର ସାତ ପୁଅରେ ସାତ ବୋହୁ, ସେ ସାଧବ ସାନ ବୋହୁ ଏକଦିନେ ପିଲାମାନଙ୍କୁ ଛେନାଗୁଡ଼ ବାଣ୍ଟୁଥିଲା। ସବୁ ପିଲାଙ୍କ ହାତରେ ଟିକିଏ ଟିକିଏ ଦେଲା, ପଛେ ଗୋଟିଏ ପିଲା ଅଇଲା, ତାହାକୁ ଖପରାଟିଏ ଭଣ୍ଡି ଦେଲା। ସେ ବାଳକ ତାହାକୁ ବୋଇଲା, ମୋତେ ଖପରା ଦେଇ ଭଣ୍ଡିଲୁ, ମୁଁ ତତେ ସାତ ଥର ଭଣ୍ଡିବି। ଏମନ୍ତ ବୋଲି ସେ ପିଲା ମନରେ କ୍ରୋଧ ହୋଇ ଘରକୁ ଗଲା। କେତେକ ଦିନେ ସେ ପିଲା ସର୍ପାଘାତ ହୋଇ ମରିଗଲା, ସେହି ବାଳକ ସାଧବ ସାନ ବୋହୁ ଗର୍ଭରେ ରହିଲା।
ଦଶ ମାସ ସମ୍ପୂର୍ଣ୍ଣ ହୋଇ ଜନ୍ମ ହେଲା, ବାଳକ ଜନ୍ମ ହେଲା ଶୁଣି ସାଧବ ଘରେ ବହୁତ ଆନନ୍ଦ ହେଲେ। ଚନ୍ଦନ କାଠରେ ଅନ୍ତୁଡ଼ି ଜାଳିଲେ, ଗୁଆ ଘିଅରେ ଦୀପ ଜାଳିଲେ। ସେ ପୁତ୍ର ପ୍ରହରକଠାରେ ରକ୍ତ ପ୍ରସାବ କରି ମରିଗଲା, ମରିବା ଦେଖି ଅତି ଦୁଃଖିତ ହେଲେ। ତାହାକୁ ଶ୍ମଶାନ ଭୂମିରେ ପକାଇ ଆସିଲେ, ଦଶ ଦିନ ଉତ୍ତାରେ କ୍ରିୟାକର୍ମ କଲେ, ସେ ବୋହୁ ସେହି ମାସରେ ଗର୍ଭବାସ ହେଲା। ଦଶ ମାସ ପୂରଣ ହୋଇ ବାଳକ ଜନ୍ମ ହେଲା, ପୁତ୍ରକୁ ଦେଖି ସାଧବ ଘର ବହୁତ ଆନନ୍ଦ ହେଲେ। ଛଅ ଦିନରେ ଷଠି ଓଷା କଲେ, ସେଦିନ ମାତା ପୁତ୍ର ଶୋଇଅଛନ୍ତି। ରାତ୍ର ଅର୍ଦ୍ଧଟାରେ ସେ ପୁତ୍ର ଅଦ୍ଭୁତରେ ଚମକି ନିଆଁରେ ପଡ଼ି ମରିଗଲା। ଏହା ଦେଖି ସମସ୍ତେ ଆରତ ହେଲେ, ଶ୍ମଶାନ ଭୂମିରେ ପକାଇ ଆସିଲେ। କ୍ରିୟାକର୍ମମାନ କଲେ, ବିପ୍ରମାନଙ୍କୁ ଦାନ କଲେ।
ହେମନ୍ତ କେତେ ଦିନ ଉତ୍ତାରେ ପୁଣି ସାଧବ ବୋହୁ ଗର୍ଭବାସ ହେଲେ। ଦଶ ମାସ ସମ୍ପୂର୍ଣ୍ଣ ହୋଇ ପୁତ୍ର ଗୋଟିଏ ଜନ୍ମ ହେଲା, ସାଧବ ଘରେ ବହୁତ ଉତ୍ସବ କଲେ। ସାତ ଦିନେ ଉଠିଆରି କଲେ, ବ୍ରାହ୍ମଣମାନଙ୍କୁ ବହୁତ ଧନରତ୍ନ ଦେଲେ। ଏମନ୍ତ ରାତ୍ର ଅର୍ଦ୍ଧରେ ସେ କୁମାରକୁ ଦେଖନ୍ତେ ମରିକରି ଶୋଇଅଛି, ତାହା ଦେଖି ବଡ଼ ଆକୁଳ ହେଲେ। ସାଧବ ମନରେ ବିଚାର କଲେ, ମଡ଼ିଛି ଦୋଷରେ ଚାରି କୁମାର ମଲେ। ଏହା ବିଚାରି ଶିବାଳୟରେ ବ୍ରାହ୍ମଣ ବରଣ କଲେ, ଗୋକ୍ଷୀର ଢଳାଇଲେ, ବ୍ରାହ୍ମଣ ହସ୍ତରେ ଦାନ ଦେଲେ। ଏମନ୍ତ ନାନା ଉପଚାର କଲେ, ପୁଣି କେତେ ଦିନ ପରେ ବ୍ରାହ୍ମଣୀ ଗର୍ଭବାସ ହେଲା। ଦଶ ମାସ ସମ୍ପୂର୍ଣ୍ଣରେ ପୁତ୍ର ଜନ୍ମ ହେଲା, ପୁତ୍ର ପାଇ ସାଧବ ବହୁ ଉତ୍ସବ କଲା। ଦଶଟି ସ୍ତ୍ରୀ ଦଶ ଗୋଟି ବାଳକ ଡକାଇ ଆଣିଲେ, ସାଧବ ଘରେ ଉତ୍ସବ କଲେ। ହୁଳହୁଳି ଦେଲେ, ଆନନ୍ଦ ହେଲେ, ସାଧବ ଠାରୁ ଶାଢ଼ୀ ସୁନା ନେଲେ, ଆପଣା ଘରକୁ ଗଲେ। ସେଦିନ ରାତ୍ରରେ ଧାଇ ପରିବାରୀମାନେ ପୁତ୍ରକୁ ଜଗି ବସିଲେ, ବାର ଦିନ ବାର ଯାତ୍ରା ବିଧି କଲେ। ସେଦିନ ପିଲା ନିଦ୍ରାରେ ଶୋଇଥିଲା, ତିନି ଗୋଟି ବୋବାଳି ଦେଇ ମରିଗଲା। ସମସ୍ତେ ଶୁଣି ବିକଳ ହେଲେ, ସାଧବ ଶୁଣି ସ୍ତମ୍ଭୀଭୂତ ହେଲେ।
ହେମନ୍ତ କେତେ ଦିନ ଗଲା, ସାଧବ ବୋହୁ ପୁଣି ଗର୍ଭବାସ ହେଲା। ଦଶ ମାସରେ ପୁଅ ଗୋଟିଏ ଜନ୍ମ ହେଲା, ପୁଣି ସେହି ପ୍ରକାରେ ବହୁତ ଉତ୍ସବ କଲେ। ହେମନ୍ତେ ଦେଖୁ ଦେଖୁ ଏକୋଇଶ ଦିନ ହେଲା, ବ୍ରାହ୍ମଣମାନଙ୍କୁ ବରଣ କଲେ, ଭୋଜନ ଦେଲେ, ଦାନ ଧ୍ୟାନ କଲେ, ବନ୍ଧୁ କୁଟୁମ୍ବକୁ ଭୁରି ଭୋଜନ ଦେଲେ, କଲ୍ୟାଣ କଲେ, ମାତା ପୁତ୍ରକୁ ବହୁତ ଅଳଙ୍କାର ମଣ୍ଡନ କଲେ, ନାମକରଣ କଲେ। ବନ୍ଧୁ ପରିଜନମାନେ ଶାଢ଼ୀ ସୁନା ନେଇ ଜେଝା ଘରକୁ ଗଲେ। ଏଥି ଉତ୍ତାରେ ସେ କୁମାର ରାତ୍ରରେ କିଣେ ଅନ୍ତର୍ଧ୍ୟାନ ହୋଇଗଲା।
ତାହା ଦେଖି ସାଧବ ବଂଶ ବହୁତ ଶୋକ କଲେ, ଅଜ୍ଞାନ ହୋଇ ଭୂମିରେ ପଡ଼ିଲେ। ତାଙ୍କ ଅଜ୍ଞାନ ହେବା ଦେଖି ଗ୍ରାମଦେବୀ କହୁଅଛନ୍ତି, ତୁମ୍ଭେ କାହିଁ ପାଇଁ କାନ୍ଦୁଅଛ, ସେ ମନୁଷ୍ୟ ନୁହଇଁ, ସେ କୁମାର ହରିହର କୁମାର, ସାଧବ ଘର ବୋହୁ, ଯାହାକୁ ଗୁଡ଼ ଖପରା ଭଣ୍ଡାଇଥିଲା ସେହି କୁମାର। ସେ ପିଲାଠାରେ କେତେବେଳେ ହରିହର କୁମାର ସଞ୍ଚରିଥାନ୍ତି। ସାଧବ ବୋହୁ ଯେତେବେଳେ ଗୁଡ଼ ବାଣ୍ଟିଥିଲେ, ସେତେବେଳେ ତାହାକୁ ଖପରା ଭଣ୍ଡାଇଥିଲେ। ସେ କହିଲେ, ମୋତେ ତୁ ଥରେ ଭଣ୍ଡାଇଲୁ, ମୁଁ ତତେ ସାତ ଥର ଭଣ୍ଡାଇବି। ସେ ସକାଶୁ ତା ଗର୍ଭରେ ସାତ ଥର ଯିବ। ଏହା ଜାଣି ବାଳକମାନଙ୍କୁ ନ ଭଣ୍ଡି ଆନନ୍ଦରେ ହୁଳହୁଳି ଦେବ। ଏମନ୍ତ ତା ଗର୍ଭରେ ଛଅ ଥର ଜନ୍ମ ହୋଇ ଭଣ୍ଡି କରିଗଲା। କେଉଁଥର ମାସେ କେଉଁଥର ପକ୍ଷେ ଏପରି ଜାତ ହୋଇ ହତ ହୋଇଗଲା। ପୁଣି ସପ୍ତମ ଗର୍ଭ ଆସି ପ୍ରବେଶ ହେଲା।
ଦଶ ମାସ ସମ୍ପୂର୍ଣ୍ଣରେ ପୁତ୍ର ଗୋଟିଏ ଜନ୍ମ ହେଲା। ସେହି କ୍ଷଣି ସେ ପୁତ୍ର ମରିଗଲା। ତାହା ଦେଖି ସମସ୍ତେ ବିରସ ହେଲେ, ବୋହୂକୁ ଅନେକ ଗାଳି ଦେଲେ, ସେ ପିଲାକୁ ଶ୍ମଶାନ ଭୂମିକୁ ନେଲେ। ପିଲାର ମାତା ସବ ସାଙ୍ଗେ ଗୋଡ଼ାଇ ଗଲା, ତାକୁ ପୋତି ଦେଇ ଜେଝା ଘର ଅଇଲେ। ତାହାର ମାତା ସେ ମାଟି ପିଣ୍ଡ ପାଖେ ଲୁଚି ରହିଲା। ସମସ୍ତେ ଆସିବା ଦେଖି ବୁଦାରୁ ବାହାର କରି ସବ ପାଖେ ବସି ବହୁତ ରୋଦନ କରୁଅଛି। ସେ ସ୍ଥାନ ବଡ଼ ନିର୍ଜନ ହୋଇଅଛି, କୁଆ କୋଇଲିର ରାବ ନାହିଁ। ଏମନ୍ତ ସମୟ ନେତେଇ ଧୋବଣୀ ଭ୍ରମଣ କରି ସ୍ୱର୍ଗରୁ ମଞ୍ଚକୁ ଆସୁଅଛି। ତାହାର କାନ୍ଦଣା କର୍ଣ୍ଣଏ ଶୁଣିଲା, ତା ପାଖକୁ ଯାଇ ପଚାରିଲା, ତୁ କିଏ? ଶ୍ମଶାନ ଭୂମିରେ ନିର୍ଜନ ସ୍ଥାନରେ କାନ୍ଦୁଅଛୁ, ଭୂତ କି ଡାହାଣୀ ମୋ ଆଗରେ କହ। ତହିଁକି ସାଧବ ଘର ବୋହୂ କହିଲା, ମୁଁ ଡାହାଣୀ କି ଭୂତ କେହି ନୁହଁ, ମୁଁ ସାଧବ ଘର ସାନ ବୋହୂ। ମୋର ସପ୍ତକୁମର ମଲାରୁ ମୁଁ ବନସ୍ତରେ ବସି କାନ୍ଦୁଅଛି। ଆଜି ମୁଁ ନିଶ୍ଚୟ ପ୍ରାଣଘାତୀ ହୋଇ ମରିବି। ତହିଁକି ନେତେ ଧୋବଣୀ କହିଲା, ତୁ କାହିଁକି ମରିବୁ? ତୋ ପୁଅମାନେ ଯାଇ ଯେଉଁଠାରେ ଅଛନ୍ତି ଦେଖେଇ ଦେବି, ଆସେ।
ଏମନ୍ତ କହି ତାକୁ ଗୋଟିଏ ବୁଢ଼ି ଆଣି କରି ପିଠିରେ ବସାଇ ସେ ପୁରକୁ ଘେନିଗଲା। ହରିହର କୁମର ଯେ ପୁରରେ ଅଛନ୍ତି, ସେ ପୁରରେ ଯାଇ ପ୍ରବେଶ ହେଲା। ତା ମଝି ଅଗଣାରେ ଏକ କଲରା ଗଛ ଥିଲା, ଲଟିରେ ନେଇ ବସାଇ ଦେଇ ତାକୁ କହିଲା, ଏହିଠାରେ ଥାଇ ସବୁ କଥା ଶୁଣି ସନ୍ତକ ଧରି କାନିରେ ବାନ୍ଧିଥିବୁ, ମୁଁ ସକାଳୁ ଆସିବି। ଏହା କହି ସେହୁ ଗଲା। ସାଧବ ବୋହୁ କଲରା ଗଛ ମୂଳେ ଥାଏ, ତାଙ୍କ କଥା ସବୁ ଶୁଣୁଥାଏ। ଏଣେ ହରିହର କୁମର ଝରା ଝଉଁରିରେ ବସିଅଛି। ହାରାବତୀ ଲୀଳାବତୀ ତାହାର ଦୁଇ ଭାର୍ଯ୍ୟାକୁ କହିଲା, ମୁଁ ମାଙ୍କ ଠାକୁ ଯିବି। ତହିଁକି ଦୁଇ ଭାର୍ଯ୍ୟା କହୁଛନ୍ତି, ତୁମ୍ଭେ ତ ବହୁତ ବିଳମ୍ବ କଲ, ଆମ୍ଭେ ଆଉ ଛାଡ଼ି ଦେବୁ ନାହିଁ, ଏଥର ଗଲେ ଆସିବ ବୋଲି ଆମ ମନରେ ପ୍ରତୀତ ନାହିଁ। ତାହା ଶୁଣି ସେ କୁମର କହିଲେ, ତୁମ୍ଭ ଦୁଇଙ୍କି ଛାଡ଼ି ମୁଁ ମର୍ତ୍ତ୍ୟପୁରରେ ରହି ନ ପାରେ, କୌଣସି ପ୍ରକାରେ ମୁଁ ତୁମଠାକୁ ଆସିବି। ତାହା ଶୁଣି କନ୍ୟାମାନେ କହିଲେ, ତୁମେ କେମନ୍ତେ ଆସିବ, ଆମ୍ଭକୁ କହିଦିଅ। ତହିଁକି କୁମର କହିଲେ, ମୁଁ ବଡ଼ ହେଲା କଣି ଲୋକେ ବୋଲିବେ କି ସୁନ୍ଦର ପୁଅ ହୋଇଛି, ଏହା ବୋଇଲେ ମରିଯିବି ଓ ଆସିବି। ତହିଁକି ଦୁଇ ଭାର୍ଯ୍ୟ କହିଲେ, ତୁମ ମା ଜାଣିବା ଲୋକ ହୋଇଥିବେ, ଲୋକଙ୍କୁ ସବୁ କହିଥିବେ, ତେବେ କେମନ୍ତେ ଆସିବ?
ଜନ୍ମ ହେଉ ପ୍ରଥମ ମାସରେ ଦୁଧ ଗଇଁଠାକ ମନ କରିବି, ମା ନ ଖାଇଲେ ଆସିବି। ଦ୍ୱିତୀୟ ମାସରେ ଲେଉଟିଆ ଶାଗକୁ ମନ କରିବି, ମା ନ ଖାଇଲେ ଆସିବି। ତୃତୀୟ ମାସରେ କୋଶଳା ଶାଗକୁ ମନ କରିବି, ମା ନ ଖାଇଲେ ଆସିବି। ଚତୁର୍ଥ ମାସରେ ମୂଳା କାଞ୍ଜି ଖାଇବାକୁ ମନ କରିବି, ମା ନ ଖାଇଲେ ଆସିବି। ପଞ୍ଚମ ମାସରେ ଚାଉଳ ଭଜା ଖାଇବାକୁ ମନ କରିବି, ମା ନ ଖାଇଲେ ଆସିବି। ଷଷ୍ଠ ମାସରେ ଚକୁଳି ପିଠା ଖାଇବାକୁ ମନ କରିବି, ମା ନ ଖାଇଲେ ଆସିବି। ସପ୍ତମ ମାସରେ ମୁଗ ମଣ୍ଡା ଖାଇବାକୁ ମନ କରିବି, ମା ନ ଖାଇଲେ ଆସିବି। ଅଷ୍ଟମ ମାସରେ ମୁଗ ବୈତିକୁ ମନ କରିବି, ମା ନ ଖାଇଲେ ଆସିବି। ନବମ ମାସରେ ଘାଣ୍ଟ ତିଅଣ ଖାଇବାକୁ ମନ କରିବି, ମା ନ ଖାଇଲେ ଆସିବି। ଦଶମ ମାସରେ ମାଛ ମରିଚ ପାଣିରେ ଖାଇବାକୁ ଇଚ୍ଛା କରିବି, ମା ନ ଖାଇଲେ ଆସିବି।